ఆకాశవాణి. ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା. ଲୋକସଭାରେ ଆଗତ ହେଲା ଇଣ୍ଡଷ୍ଟ୍ରିଆଲ ରିଲେସନ କୋଡ୍ 2020 ସଂଶୋଧନ ବିଲ୍. ଅନ୍ ସ୍କ୍ରିନ୍ ମାର୍କିଂ ପଦ୍ଧତିରେ ମୂଲ୍ୟାଙ୍କନ ହେବ ଚଳିତ ବର୍ଷ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ଉତ୍ତର ଖାତା. ମାଡାଗାସ୍କରରେ ଘୂର୍ଣ୍ଣିଝଡ଼ ଗେଜାନି ପ୍ରଭାବରେ 20 ଜଣଙ୍କ ମୃତ୍ୟୁ ଏବଂ ଏଫ୍ଆଇଏଚ୍ ପ୍ରୋ ଲିଗ୍ ପୁରୁଷ ହକିରେ ଭାରତ ବେଲ୍ଜିୟମ୍ଠାରୁ 1-3 ଗୋଲ୍ରେ ପରାସ୍ତ. ଭାରତ ଓ ଆର୍ଜେଣ୍ଟିନା ମଧ୍ୟରେ ଆଜି ସନ୍ଧ୍ୟାରେ ଖେଳାଯିବ ମ୍ୟାଚ୍. ଲୋକସଭାରେ ଗତକାଲି ଔଦ୍ୟୋଗିକ ସମ୍ବନ୍ଧ ସଂହିତା ଇଣ୍ଡଷ୍ଟ୍ରିଆଲ ରିଲେସନ କୋଡ୍ 2020 ସଂଶୋଧନ ବିଲ୍ ଆଗତ ହୋଇଛି. ଗୃହରେ ପ୍ରଶ୍ନକାଳରେ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଏହି ସଂଶୋଧିତ ବିଲ୍ ଆଗତ କରିଥିଲେ. ଏହି ସଂଶୋଧିତ ବିଲ୍ ଦ୍ୱାରା ଟ୍ରେଡ୍ ୟୁନିୟନ୍ ଅଧିନିୟମ 1926, ଔଦ୍ୟୋଗିକ ରୋଜଗାର ଅଧିନିୟମ 1946 ଏବଂ ଶିଳ୍ପ ବିବାଦୀୟ ଅଧିନିୟମ 1947 ବଦଳରେ ଔଦ୍ୟୋଗିକ ସମ୍ବନ୍ଧ ସଂହିତା 2020 ଲାଗୁ କରିବାର ଲକ୍ଷ୍ୟ ରହିଥିବା ଶ୍ରୀ ମାଣ୍ଡବ୍ୟ ସୂଚନା ଦେଇଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଶନିବାର ଆସାମ ଗସ୍ତରେ ଯାଇ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କରିବେ। ପ୍ରଧାନମନ୍ତ୍ରୀ ପ୍ରଥମେ ଛାବୁଆ ବାୟୁସେନା ଘାଟିରେ ପହଞ୍ଚବେ ଏବଂ ଏହାପରେ ମୋରାନ ଯିବେ। ସେଠାରେ ଅନେକ ଯୁଦ୍ଧ ଜେଟ୍ ବିମାନ ପକ୍ଷରୁ ଫ୍ଲାଏପାଷ୍ଟ କରାଯିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ବ୍ରହ୍ମପୁତ୍ର ନଦୀ ଉପରେ ନୂତନ ଭାବେ ନିର୍ମିତ କୁମାର ଭାସ୍କର ବର୍ମନ ସେତୁର ଉଦ୍ଘାଟନ କରିବେ। ଏହି ସେତୁ ଗୁଆହାଟୀ ଏବଂ ଉତ୍ତର ଗୁଆହାଟୀ ମଧ୍ୟରେ ଯୋଗାଯୋଗ ସ୍ଥାପନ କରିଥାଏ। ପ୍ରଧାନମନ୍ତ୍ରୀ ମଧ୍ୟ ଆମିନଗାଓଁଠାରେ ଏକ ଡାଟା ସେଣ୍ଟରର ଉଦ୍ଘାଟନ କରିବେ। ଗୁଆହାଟୀଠାରେ ଦଳୀୟ କାର୍ଯ୍ୟକାରୀ ବୈଠକରେ ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ଭାରତ ଏବଂ ଯୁକ୍ତରାଷ୍ଟ୍ର ମଧ୍ୟରେ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ବୁଝାମଣା ପତ୍ରକୁ ବୟନଶିଳ୍ପ ପକ୍ଷରୁ ପ୍ରଶଂସା କରାଯାଇଛି। ଆଲୋକ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ନିର୍ଦ୍ଦେଶକ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ୍ର ଅଧ୍ୟକ୍ଷ ଅନିଲ ରାଜବଂଶୀ କହିଛନ୍ତି ଏହି ବୁଝାମଣା ଦ୍ୱାରା ଭାରତ ଏବଂ ଆମେରିକା ମଧ୍ୟରେ ବ୍ୟବସାୟିକ କାରବାର ବୃଦ୍ଧି ପାଇବ। ବୟନ କ୍ଷେତ୍ରରେ 4,50,00,000 ଲୋକ ଉପକୃତ ହେବେ ବୋଲି ସେ କହିଛନ୍ତି। ଶ୍ରୀ ରାଜବଂଶୀ କହିଛନ୍ତି ଏହି ବୁଝାମଣା ଯୋଗୁଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ଶିଳ୍ପ କ୍ଷେତ୍ରରେ ଉତ୍ପାଦକତା ତ୍ୱରାନ୍ୱିତ ହୋଇପାରିବ।
इस डील से जो हमारे टेक्सटाइल सेक्टर, जूट सेक्टर, हमारा लेदर सेक्टर, केमिकल सेक्टर, जहां पे बहुत ज्यादा मैन पावर एम्प्लॉय होती है, हमारे यहाँ भारत में करीब 4.5 करोड़ लोग खाली टेक्सटाइल में कार्यरत हैं। इस डील से हमारा 5 से 10 बिलियन और 10 से 15 बिलियन तक हमारा जो निर्यात है उसमें वृद्धि होगी।
ଭାରତୀୟ ନିର୍ବାଚନ ଆୟୋଗ ଇସିଆଇ ପକ୍ଷରୁ ନିର୍ବାଚନ ହେବାକୁ ଥିବା ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ଏବଂ ଭିଭିପାଟ୍ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଆସାମ, କେରଳ, ପୁଡୁଚେରୀ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ଭୋଟରମାନଙ୍କୁ ଇଭିଏମ୍ର ବ୍ୟବହାର ସମ୍ପର୍କରେ ସଚେତନତା କରିବା ଲାଗି ଏହିସବୁ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା କୁହାଯାଇଛି। ଏହିସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଆୟୋଜିତ ଇଭିଏମ୍ ବ୍ୟବହାର ସମ୍ପର୍କିତ ଶିବିରରେ 1,20,000 ଭୋଟର ଅଂଶଗ୍ରହଣ କରିଥିଲେ। ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ମୁଖ୍ୟାଳୟ ଏବଂ ରିଟର୍ଣ୍ଣିଂ ଅଫିସର ଏବଂ ରାଜସ୍ୱ ସବ୍ଡିଭିଜନ ମୁଖ୍ୟ କାର୍ଯ୍ୟାଳୟଠାରେ ଏହି ଶିବିରର ଆୟୋଜନ କରାଯାଇଥିଲା। ଇଭିଏମ୍ ଏବଂ ଭିଭିପାଟ୍ ମେସିନ୍ ସମ୍ପର୍କରେ ଭୋଟରମାନଙ୍କ ମଧ୍ୟରେ ଅଭିଜ୍ଞତା ପ୍ରଦାନ ଏବଂ ଆସ୍ଥା ବୃଦ୍ଧି କରିବା ଲାଗି ଏହି ଅଭିଯାନର ଲକ୍ଷ୍ୟ ରହିଥିବା ଇସିଆଇ ପକ୍ଷରୁ କୁହାଯାଇଛି। ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତାକୁ ସୁନିଶ୍ଚିତ କରିବା ଏବଂ ପରିଚାଳନାଗତ ତ୍ରୁଟି ସୁଧାରିବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ପ୍ରତିରକ୍ଷା କର୍ମଚାରୀଙ୍କୁ ବାସଗୃହ ଆବଣ୍ଟନ ସମୟରେ ପରିବାରର ପରିବର୍ଦ୍ଧିତ ସଂଜ୍ଞା ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅନୁମୋଦନ କରିଛନ୍ତି। ପରିବର୍ତ୍ତିତ ନିୟମରେ ପିତାମାତାଙ୍କ ସହ ନିର୍ଭରଶୀଳ ସନ୍ତାନ, ଆଇନଗତ ଭାବେ ଗ୍ରହଣ କରାଯାଇଥିବା ପୋଷ୍ୟ ସନ୍ତାନ ଏବଂ ସାବତ ପିଲାମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ନୂଆ ନିୟମରେ ଅବିବାହିତ ମହିଳା କର୍ମଚାରୀଙ୍କ ସହ ରହୁଥିବା ପିତାମାତା ଉପକୃତ ହେବେ। ବୟସ୍କ ପିତାମାତା ଏବଂ ବରିଷ୍ଠ ନାଗରିକଙ୍କ ଲାଳନପାଳନ ପାଇଁ ଏହି ନିୟମ ସହାୟକ ହେବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଚଳିତ ବର୍ଷ ଦ୍ୱାଦଶ ଶ୍ରେଣୀ ଉତ୍ତର ଖାତାରେ ଅନ୍ ସ୍କ୍ରିନ୍ ମାର୍କିଂ ପଦ୍ଧତିରେ ମୂଲ୍ୟାଙ୍କନ କାର୍ଯ୍ୟକାରୀ କରାଯିବ। ଅନ୍ୟପକ୍ଷରେ ଦଶମ ଶ୍ରେଣୀ ଉତ୍ତର ଖାତାରେ ମୂଲ୍ୟାଙ୍କନ ପ୍ରକ୍ରିୟା ପୂର୍ବଭଳି ଜାରି ରହିବ। ସିବିଏସ୍ଇର ପରୀକ୍ଷା ନିୟନ୍ତ୍ରକ ସନ୍ୟାମ ଭରଦ୍ୱାଜ କହିଛନ୍ତି, ପରୀକ୍ଷା ପଦ୍ଧତିରେ ସ୍ୱଚ୍ଛତା ଆଣିବା ଲକ୍ଷ୍ୟରେ ବୋର୍ଡ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ଉତ୍ତର ଖାତାରେ ଅନ୍ସ୍କ୍ରିନ୍ ମାର୍କିଂ ପଦ୍ଧତି ପ୍ରଚଳନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଉତ୍ତର ଖାତାରେ ଭୁଲ୍ ଦୂର କରିବା, ସମନ୍ୱୟ ବୃଦ୍ଧି କରିବା ଏବଂ ପାରମ୍ପରିକ ପଦ୍ଧତି ହ୍ରାସ କରାଯାଇପାରିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ସିବିଏସ୍ଇ ପକ୍ଷରୁ ଭାରତ ଏବଂ 26 ଦେଶରେ ବାର୍ଷିକ ଅନୁଷ୍ଠିତ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପ୍ରାୟ 46 ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥାନ୍ତି। ଜାତୀୟ ଉତ୍ପାଦକ ପରିଷଦ ଏନ୍ପିସି ପକ୍ଷରୁ 68ତମ ପ୍ରତିଷ୍ଠା ଦିବସ ଅବସରରେ ଆଜିଠାରୁ ଜାତୀୟ ଉତ୍ପାଦକତା ସପ୍ତାହ ପାଳନ ଆରମ୍ଭ କରାଯିବ। ଏହି ସପ୍ତାହ ସମଗ୍ର ଦେଶରେ ଚଳିତ ମାସ 18 ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ ଜାତୀୟ ଉତ୍ପାଦକତା ସପ୍ତାହ ପାଳନର ବିଷୟବସ୍ତୁ ରହିଛି ବିକାଶ ଇଞ୍ଜିନ୍, ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ସର୍ବାଧିକ ଉତ୍ପାଦକତା ବୃଦ୍ଧି। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ସଶକ୍ତ କରିବା, ନିର୍ମାଣ କ୍ଷେତ୍ରରେ ପ୍ରତିଯୋଗିତା ବୃଦ୍ଧି କରିବା ଏବଂ ଦୀର୍ଘସ୍ଥାୟୀ ଶିଳ୍ପାୟନ ତ୍ୱରାନ୍ୱିତ କରିବାକୁ ଗୁରୁତ୍ୱ ଦେଇଥିବାରୁ ଚଳିତ ଥର ଏହା ଉପରେ ଗୁରୁତ୍ୱ ଦିଆଯାଇଛି। ସପ୍ତାହ ପାଳନ ଅବସରରେ ବେଙ୍ଗାଲୁରୁ, ଭୁବନେଶ୍ୱର, ଚଣ୍ଡିଗଡ଼, ଚେନ୍ନାଇ, ଗାନ୍ଧୀନଗର, ଗୁଆହାଟୀ ଏବଂ ହାଇଦ୍ରାବାଦଠାରେ ଆଲୋଚନାଚକ୍ର, କର୍ମଶାଳା ଏବଂ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଦିଲ୍ଲୀ ସରକାର ମେଟ୍ରୋ ଫେଜ୍ ରେଳ ଲାଇନ୍ 5A ଅନ୍ତର୍ଗତ 3 ନୂତନ କରିଡର ଅନୁମୋଦନ କରିଛନ୍ତି। ଏଥିରେ 13 ମେଟ୍ରୋ ଷ୍ଟେସନ ସହ 16 କିଲୋମିଟର ଦୀର୍ଘତା ବିଶିଷ୍ଟ ରେଳ ଲାଇନ୍ ଅନ୍ତର୍ଭୁକ୍ତ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି, ରାଜଧାନୀର ସାଧାରଣ ପରିବହନ ବ୍ୟବସ୍ଥାର ଆଧୁନିକୀକରଣ ଏବଂ ସୁଦୃଢ଼ୀକରଣ ଦିଗରେ ଏହା ଏକ ବୃହତ୍ ପଦକ୍ଷେପ। ଏହି ସମଗ୍ର ପ୍ରକଳ୍ପ ପାଇଁ 12,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏଥିରେ ଦିଲ୍ଲୀ ସରକାରଙ୍କର ବଜେଟ୍ ସହାୟତା ପରିମାଣ 2,000 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ରହିଛି। ଅନୁମୋଦିତ ହୋଇଥିବା 3 କରିଡର ମଧ୍ୟରେ ରହିଛି ଆର୍କେ ଆଶ୍ରମରୁ ଇନ୍ଦ୍ରପ୍ରସ୍ଥ ଭାୟା ସେଣ୍ଟ୍ରାଲ୍ ଭିସ୍ତା, ତୁଗଲକବାଦରୁ କାଳନ୍ଦୀଗଞ୍ଜ ଏବଂ ଏରୋସିଟିରୁ ଇନ୍ଦିରା ଗାନ୍ଧି ଡୋମେଷ୍ଟିକ୍ ଟର୍ମିନାଲ୍ 1। ଏହି ମେଟ୍ରୋ ସମ୍ପ୍ରସାରଣ ଯୋଗୁଁ ଦିଲ୍ଲୀକୁ ସ୍ୱଚ୍ଛ ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତା ସମ୍ପନ୍ନ ଏବଂ ଅଧିକ କାର୍ଯ୍ୟକ୍ଷମ କରାଯାଇପାରିବ। ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନାଗରିକ କେନ୍ଦ୍ରିତ ପରିବହନ ବ୍ୟବସ୍ଥା ଗଠନ ଦିଗରେ କେନ୍ଦ୍ର ସହ ମିଶି କାର୍ଯ୍ୟ କରିବାକୁ ରାଜ୍ୟ ସରକାର ପ୍ରତିବଦ୍ଧ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି। ମାଡାଗାସ୍କରର ମୁଖ୍ୟ ବନ୍ଦର ସହରରେ ଘୂର୍ଣ୍ଣିଝଡ଼ ଗେଜାନୀ ପ୍ରଭାବରେ 20 ଲୋକଙ୍କର ମୃତ୍ୟୁ ଘଟିଛି। ସେଠାରେ ପବନର ବେଗ ଘଣ୍ଟାପ୍ରତି 195 କିଲୋମିଟରରୁ ଅଧିକ ରହିଥିଲା। ସେହିପରି ସେହି ଅଞ୍ଚଳ ପାଇଁ ବନ୍ୟା ଓ ଭୂସ୍କଳନ ଲାଗି ସତର୍କ ସୂଚନା ଜାରି କରାଯାଇଥିଲା। ଘୂର୍ଣ୍ଣିଝଡ଼ ଯୋଗୁଁ 33 ଆହତ, 15 ନିଖୋଜ ହୋଇଥିବା ସୂଚନା ମିଳିଛି। ପ୍ରାୟ 3 ଲକ୍ଷ ବାସଗୃହ ନଷ୍ଟ ହୋଇଥିବା ସୂଚନା ମିଳିଛି। ଏହି ଘୂର୍ଣ୍ଣିଝଡ଼ ଆସନ୍ତା ସପ୍ତାହ ବେଳକୁ ମାଡାଗାସ୍କରର ଦକ୍ଷିଣ ପଶ୍ଚିମ ଅଭିମୁଖେ ଗତି କରିବାର ଆଶା କରାଯାଉଛି। ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍ଠାରେ ଗତକାଲି ଅନୁଷ୍ଠିତ ଏଫ୍ଆଇଏଚ୍ ପ୍ରୋ ଲିଗ୍ ପୁରୁଷ ହକିରେ ଭାରତ ବେଲ୍ଜିୟମ୍ଠାରୁ 1-3 ପରାସ୍ତ ହୋଇଛି। ବେଲ୍ଜିୟମ୍ ପକ୍ଷରୁ ନେଲସନ୍ ଓନାନା, ଥୋମାସ୍ କ୍ରୋଲସ୍ ଏବଂ ଆର୍ନୋ ଭାନ୍ ଡେସେଲ୍ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିବାବେଳେ ଭାରତ ପକ୍ଷରୁ ଶିଳାନନ୍ଦ ଲାକ୍ରା ଏକମାତ୍ର ଗୋଲ୍ ଦେଇଥିଲେ। ଖେଳ ମଧ୍ୟାନ୍ତର ବେଳକୁ ଉଭୟ ଦଳ ପରସ୍କରକୁ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିବାବେଳେ ତୃତୀୟ ଭାଗର ଶେଷ 15 ବେଲ୍ଜିୟମ୍ 2 ଗୋଲ୍ ଦେବାକୁ ସମର୍ଥ ହୋଇଥିଲା। ଆଜି ସନ୍ଧ୍ୟା 7:30 ଭାରତ ଏବଂ ଆର୍ଜେଣ୍ଟିନା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଆସନ୍ତା ଶନିବାର ଦିନ ପୁଣି ଥରେ ଭାରତ ଓ ବେଲ୍ଜିୟମ୍ ମଧ୍ୟରେ ମୁକାବିଲା ହେବ। ଆଇସିସି ପୁରୁଷ ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଗ୍ରୁପ୍ ସି ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ଇଂଲଣ୍ଡକୁ 30 ପରାସ୍ତ କରିଛି। ମୁମ୍ବାଇର ୱାନଖେଡ଼େ ଷ୍ଟାଡିୟମ୍ରେ ଚାଲିଥିବା ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଉପରେ 6 ୱିକେଟ୍ ହରେ 196 ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଇଂଲଣ୍ଡ 19 ଉପରେ ସମସ୍ତ ୱିକେଟ୍ ହରେ 166 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ, ଲୋକସଭାରେ ଆଗତ ହେଲା ଇଣ୍ଡଷ୍ଟ୍ରିଆଲ ରିଲେସନ୍ କୋଡ୍ 2020 ସଂଶୋଧନ ବିଲ୍। ଅନ୍ସ୍କ୍ରିନ୍ ମାର୍କିଂ ପଦ୍ଧତିରେ ମୂଲ୍ୟାଙ୍କନ ହେବ ଚଳିତ ବର୍ଷ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ଉତ୍ତର ଖାତା। ମାଡାଗାସ୍କରରେ ଘୂର୍ଣ୍ଣିଝଡ଼ ଗେଜାନୀ ପ୍ରଭାବରେ 20 ମୃତ୍ୟୁ ଏବଂ ଏଫ୍ଆଇଏଚ୍ ପ୍ରୋ ଲିଗ୍ ପୁରୁଷ ହକିରେ ଭାରତ ବେଲ୍ଜିୟମ୍ଠାରୁ 1-3 ପରାସ୍ତ। ଭାରତ ଓ ଆର୍ଜେଣ୍ଟିନା ମଧ୍ୟରେ ଆଜି ସନ୍ଧ୍ୟାରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।